ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସମ୍ଭାବ୍ୟ ବାତ୍ୟା ଦାନା ଆଜ ରାତି ଆର୍ ଆଇବା କାଲ ସକାଳ ତକ୍ ଭିତରକନିକା ଆର୍ ଧାମରା ଭିତରେ ଭୂଇଁକେ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ମିଳିଛି। ଇ ସମୟଥି ଜବର ବର୍ଷା ହେବାର ସହିତ ଘଣ୍ଟାକ 100 ନୁ 120 କିଲୋମିଟର ବେଗଥି ପବନ ବୁହିପାରେ। ସେନ୍ତା ବାତ୍ୟା ସ୍ଥଳଭାଗ ଅତିକ୍ରମ କରବାର ସମୟଥି 2 ନୁ 3 ମିଟର ଉଚ୍ଚାର ଲହଡ଼ା ମାଡ଼ି ଆସବାର ସମ୍ଭାବନା ଥିବାର ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍। ଆଜ ପାଣିପାଗ ବିଭାଗ ତରଫୁ ମିଳିଥିବା ସୂଚନା ଅନୁସାରେ ସମ୍ଭାବ୍ୟ ବାତ୍ୟା ଦାନା ସାମୁଦ୍ରିକ ଝଡ଼ଥି ବଦଲିକରି ପାରାଦ୍ୱୀପର ଦକ୍ଷିଣ ପୂର୍ବ ଦିଗେ 280 କିଲୋମିଟର ଦୂରେ ରହିଛି। ସେନ୍ତା ଧାମରାର ଦକ୍ଷିଣ ପୂର୍ବ ଦିଗେ 310 କିଲୋମିଟର ଆର୍ ପଶ୍ଚିମବଙ୍ଗର ସାଗର ଦ୍ୱୀପର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗେ 370 କିଲୋମିଟର ଦୂରେ ରହିବାର ସହିତ ଘଣ୍ଟାକ 15 କିଲୋମିଟର ବେଗଥି ଓଡ଼ିଶା ଉପକୂଳ ଆଡ଼େ ଗତି କରୁଛି। ପଛେ ଇଟା ଉତ୍ତର ଉତ୍ତର ପଶ୍ଚିମ ଦିଗ୍କେ ଗତି କରିକରି ଭୀଷଣ ବାତ୍ୟା ଦାନାଥି ବଦଲିବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ପୂର୍ବାନୁମାନ କରାଯାଇଛି। ଇତାର ପ୍ରଭାବଥି ଆଜ ମୟୂରଭଞ୍ଜ କଟକ ଯାଜପୁର ବାଲେଶ୍ୱର ଭଦ୍ରକ କେନ୍ଦ୍ରାପଡ଼ା ଜଗତସିଂହପୁର ଜିଲ୍ଲାନ ଜବର ବର୍ଷା ହେବାର ସମ୍ଭାବନା ଥିବାନୁ ପାଣିପାଗ କେନ୍ଦ୍ର ତରଫୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେନ୍ତା ପଶ୍ଚିମ ଓଡ଼ିଶାର ଦେବଗଡ଼ ସୁନ୍ଦରଗଡ଼ ବୌଦ୍ଧ ସହିତ ଅନୁଗୁଳ କନ୍ଧମାଳ ଗଞ୍ଜାମ ଜିଲ୍ଲାନ 7 ନୁ 11 ସେଣ୍ଟିମିଟର ତକ୍ ବର୍ଷା ହୋଇପାରେ। ସିଆଡ଼େ ପୁରୀ ଖୋର୍ଦ୍ଧା ନୟାଗଡ଼ ଢେଙ୍କାନାଳ ଆର୍ କେନ୍ଦୁଝରନ 7 ନୁ 20 ସେଣ୍ଟିମିଟର ତକ୍ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ସଞ୍ଜବେଳେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ବୁଲିକରି ସେନ ବାତ୍ୟା ମୁକାବିଲା ତୟାରି ବାବଦେ ସମୀକ୍ଷା କରିଛନ୍। ସମୀକ୍ଷା ଉତ୍ତରୁ ଗଣମାଧ୍ୟମକେ କହିଛନ୍ ଯେ ବାତ୍ୟା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ସବୁ ବିଭାଗ ପୂରା ତୟାର ରହିଛି। ବିପଦ ଯିବାର ତକ୍ ସଭେ ସୁରକ୍ଷିତ ଆର୍ ସତର୍କ ରହୁନ୍ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍। ସେ ଆହୁରି କହିଛନ୍ ଯେ ଆଜି 11 ବଜେ ତକ୍ ବାତ୍ୟା ପ୍ରଭାବିତ ଇଲାକାନୁ 90% ଲୋକଙ୍କୁ ସ୍ଥାନାନ୍ତର କରାଯିବାରକେ ଲକ୍ଷ୍ୟ ରଖାଯାଇଛି। ସେମାନଙ୍କୁ ଆଶ୍ରୟସ୍ଥ ନ ରଖାଯାଇକରି ସୁଖା ଖାଇବାର ଦରବ ସାଙ୍ଗେ ରନ୍ଧା ଖାଇବାର ଦରବ ଦିଆଯିବାର ସାଙ୍ଗେ ଅଲଗା ସବୁ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ବାତ୍ୟା ସମୟଥି ରାଜ୍ୟର ଭିନ୍ ଭିନ୍ ସହର ଇଲାକାନ ଥିବା ମହାନଗର ନିଗମ ଆର୍ ପୌର ସଂସ୍ଥା ଆର୍ ପୌରପାଳିକାମାନଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବା। ଏଥିଲାଗି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫୁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହି କଣ୍ଟ୍ରୋଲ ରୁମ୍ର ନମ୍ଘର ହେଉଛି 0674-239-0323। ବଜାରନ ବହୁତ ପରିମାଣର ସାମଗ୍ରୀ ମହଜୁଦ ରହିଛେ ଆର୍ ସବୁ ପରିସ୍ଥିତିର ମୁକାବିଲା ଲାଗି ସରକାର ପ୍ରସ୍ତୁତ ଅଛନ୍ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ସିଆଡ଼େ ସମ୍ଭାବ୍ୟ ବାତ୍ୟାକେ ନଜରଠି ରଖିକରି ରାଜ୍ୟର ଭିନ୍ ଭିନ୍ ଜାଗାନ ପନିପରିବା ଆର୍ ଅତ୍ୟାବଶ୍ୟକ ଦରବର ଦାମ୍ ବଢ଼ୁଥିବାର ଦେଖ୍ବାର୍କେ ମିଳିଛି। ଇଟାକେ ରୋକ୍ବାର ଲାଗି ବିଭାଗ ତରଫୁ ଭିନ୍ ଭିନ୍ ଜାଗାନ ଚଢ଼ଉ କରାଯାଉଛି। ଇତାର ସହିତ ବିଭାଗ ତରଫୁ ଟୋଲ୍ ଫ୍ରି ନମ୍ଘର 0674-239-6227 ଜାରି କରାଯାଇଛି। ଯେନ୍ ବ୍ୟବସାୟୀମାନେ ଅତ୍କା ଦାମଥି ପନିପରିବା ବିକୁଥିବେ ଲୋକମାନେ ଏହି ନମ୍ଘରଥି ଫୋନ୍ କରିକରି ସେମାନଙ୍କର ବିରୋଧନ ଅଭିଯୋଗ କରିପାରିବେ ବୋଲି ମନ୍ତ୍ରୀ କହିଛନ୍। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ସବୁ ବିମାନ ଚଳାଚଳ ବା ଅପରେସନ୍ ଆଜ ସଞ୍ଜବେଲର 5 ବଜେନୁ ଆଇବା କାଲି ସକାଳ 9 ବଜେ ତକ୍ ବନ୍ଦ ରହିବା। ସମ୍ଭାବ୍ୟ ବାତ୍ୟା ଲାଗି ଯାତ୍ରୀଙ୍କ ସୁରକ୍ଷାକେ ନଜରଥି ରଖିକରି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ତରଫୁ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ଭାବ୍ୟ ବାତ୍ୟା ଦାନାକେ ନଜରଥି ରଖିକରି ଆଜ ଆର୍ ଆଇବା କାଲି ହାଇକୋର୍ଟ ବନ୍ଦ ରହିବା। ଇତାର ବଦଲା ଆଇବା 30 ତାରିଖ ଶନିବାର ଆର୍ ଡିସେମ୍ବର 7 ତାରିଖ ଶନିବାର ଦିନ କୋର୍ଟ ଖୋଲା ରହିବା ବୋଲି ସୂଚନା ମିଳିଛି। ଆଇବା 29 ତାରିଖ ଦିନ ଭୁବନେଶ୍ୱରନ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ଡିଜିପି ସମ୍ମିଳନୀ ହେବା। ଏହି ତିନିଦିନିଆ ସମ୍ମିଳନୀଥି ଦେଶର ସବୁ ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକମାନେ ଯୋଗଦେବେ। ସମ୍ମିଳନୀଥି ଆଭ୍ୟନ୍ତରୀଣ ସୁରକ୍ଷା, ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦ ମୁକାବିଲା ସାଙ୍ଗେ ସାଇବର ସୁରକ୍ଷା ବାବଦେ ଆଲୋଚନା କରାଯିବା। ଗୃହମନ୍ତ୍ରୀ ଅମିତ ଶାହା ଆର୍ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେନ୍ତା ବିଏସ୍ଏଫ୍ ଆର୍ ସିଆର୍ପିଏଫ୍ ସାଙ୍ଗେ ଅଲଗା ତଦନ୍ତକାରୀ ସଂସ୍ଥାମାନଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ବୋଲି ସୂଚନା ମିଳିଛି। ଅନୁଗୁଳ ଆର୍ କନ୍ଧମାଳ ଜିଲ୍ଲାନ ମେଡିକାଲ କଲେଜ ତିଆର ହେବା। ଏ ବାବଦେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫୁ ଗଲାକାଲି ସମୀକ୍ଷା ବୈଠକ ହୋଇଛି। ବୈଠକଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉପସ୍ଥିତ ରହିକରି ଅନୁଗୁଳ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସାଙ୍ଗେ ଆଲୋଚନା କରିଥିଲେ। ରାଜ୍ୟ ଡାକ୍ତର ଅଭାବକେ ଦୂର କରିକି ସ୍ୱାସ୍ଥ୍ୟ ସେବାକେ ଅତ୍କା ବରକସ କରବାରକେ ଅନୁଗୁଳ ଆର୍ କନ୍ଧମାଳ ଜିଲ୍ଲାନ ମେଡିକାଲ କଲେଜ ତିଆର ହେବାର ଦରକାର ଆଏ ବୋଲି ମନ୍ତ୍ରୀ କହିଛନ୍। ଆଇବା ଡିସେମ୍ବର 23 ତାରିଖ ତକ୍ ଯୁକ୍ତ 2 ଇଣ୍ଟରନାଲ୍ ପରୀକ୍ଷା ହେବା। ସେନ୍ତା ଜାନୁଆରୀ 2-12 ତାରିଖ ଭିତରେ ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବା ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ତରଫୁ ବିଜ୍ଞପ୍ତି ବାହାରିଛି। ଲିଖିତ ପରୀକ୍ଷାର କାର୍ଯ୍ୟସୂଚୀ ଆଇବା ଦିନେ ବାହାରିବା ବୋଲି ପରିଷଦ ତରଫୁ ସୂଚନା ମିଳିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।